ଓମ୍ ଶାନ୍ତି। 11 ଏପ୍ରିଲ 2024 ମସିହାର ଅନମୋଲ ମହାବାକ୍ୟ ମିଠେ ବଚ୍ଚେ, ଏହା ହେଉଛି ପୂର୍ବ ପ୍ରସ୍ତୁତ ନାଟକ। ଏହି ନାଟକରୁ କେହି ଜଣେ ଆତ୍ମା ବର୍ତ୍ତି ଯାଇପାରିବ ନାହିଁ, ମୋକ୍ଷ କାହାକୁ ବି ମିଳିପାରିବ ନାହିଁ। ପ୍ରଶ୍ନ, ଉଚ୍ଚରୁ ଉଚ୍ଚ ପତିତ ପାବନ ବାବାଙ୍କୁ ଭୋଳାନାଥ କାହିଁକି କୁହାଯାଉଛି? ଉତ୍ତର, ତୁମେ ପିଲାମାନେ ତାଙ୍କୁ ମୁଠାଏ ଚାଉଳ ଦେଇ ମହଲ ନେଇଯାଉଛ, ସେଥିପାଇଁ ହିଁ ବାବାଙ୍କୁ ଭୋଳାନାଥ ବୋଲି କୁହାଯାଉଛି। ତୁମେ କହୁଛ ଶିବ ବାବା ଆମର ପୁତ୍ର ଅଟନ୍ତି, ତେବେ ସିଏ ଏଭଳି ପୁତ୍ର ଯିଏକି କେବେ କିଛି ନିଅନ୍ତି ନାହିଁ, ସର୍ବଦା ଦେଇଥାନ୍ତି। ଭକ୍ତିରେ କହିଥାନ୍ତି ଯେ ଯେପରି କର୍ମ କରୁଛି ସେ ସେପରି ଫଳ ପାଉଛି, କିନ୍ତୁ ଭକ୍ତିର ତ ଅଳ୍ପକାଳ ପାଇଁ ମିଳିଥାଏ, କିନ୍ତୁ ଜ୍ଞାନ ମାର୍ଗରେ ଭଲ ଭାବରେ ବୁଝି କରିଥାନ୍ତି, ସେଥିପାଇଁ ଫଳ ମଧ୍ୟ ସଦାକାଳର ମିଳିଥାଏ। ଓମ୍ ଶାନ୍ତି। ଆତ୍ମିକ ପିଲାମାନଙ୍କ ସହିତ ଆତ୍ମିକ ପିତା ଆତ୍ମିକ ବାର୍ତ୍ତାଳାପ କରୁଛନ୍ତି, ଅଥବା ଏମିତି ମଧ୍ୟ କୁହାଯିବ ଯେ ଆତ୍ମିକ ପିତା ପିଲାମାନଙ୍କୁ ରାଜଯୋଗ ଶିଖାଉଛନ୍ତି। ତୁମେମାନେ ବେହଦ ପିତାଙ୍କ ଠାରୁ ରାଜଯୋଗ ଶିଖିବା ପାଇଁ ଆସିଛ, ସେଥିପାଇଁ ତୁମର ବୁଦ୍ଧି ବାବାଙ୍କ ଆଡ଼କୁ ଚାଲିଯିବା ଦରକାର। ଏହା ହେଉଛି ପରମାତ୍ମ ଜ୍ଞାନ, ଆତ୍ମାମାନଙ୍କ ପ୍ରତି ଭଗବାନ ବାଚ, ଶାଳଗ୍ରାମମାନଙ୍କ ପ୍ରତି ଏହି ଜ୍ଞାନ ଆତ୍ମାମାନଙ୍କୁ ହିଁ ଶୁଣିବାକୁ ହେବ, ସେଥିପାଇଁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ପୂର୍ବରୁ ତୁମେମାନେ ଦେହ ଅଭିମାନୀ ଥିଲ, ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ବାବା ଆସି ତୁମମାନଙ୍କୁ ଆତ୍ମ ଅଭିମାନୀ କରୁଛନ୍ତି। ତୁମେ ବର୍ତ୍ତମାନ ଆତ୍ମ ଅଭିମାନୀ ଏବଂ ଦେହ ଅଭିମାନୀର ପାର୍ଥକ୍ୟକୁ ବୁଝିଗଲଣି, ଏକଥା ବାବା ହିଁ ଏଠାକୁ ଆସି ବୁଝାଉଛନ୍ତି। ଆତ୍ମା ହିଁ ଶରୀର ଦ୍ୱାରା ଅଭିନୟ କରୁଛି, ପାଠ ମଧ୍ୟ ଆତ୍ମା ପଢ଼ୁଛି ଶରୀର ନୁହେଁ, କିନ୍ତୁ ଦେହ ଅଭିମାନ କାରଣରୁ ଲୋକମାନେ ଭାବୁଛନ୍ତି ଅମୁକ ପଢ଼ାଉଛନ୍ତି, ତୁମମାନଙ୍କୁ ନିରାକାର ହିଁ ପଢ଼ାଉଛନ୍ତି। ତାଙ୍କର ନାମ ହିଁ ହେଉଛି ଶିବ ବାବା। ଶିବ ବାବାଙ୍କର ନିଜର ଶରୀର ନଥାଏ, ଆଉ ସମସ୍ତେ କହିବେ ଏହା ମୋର ଶରୀର, ତେବେ ଏ କଥା କିଏ କହିଲା? ଆତ୍ମା ହିଁ କହିଲା ଏହା ମୋର ଶରୀର ଅଟେ। ଦୁନିଆରେ ଯେତେ ସବୁ ପାଠ ଅଛି ସେସବୁ ହେଉଛି ଶାରୀରିକ ପାଠ, ସେଥିପାଇଁ ଅନେକ ପ୍ରକାରର ବିଷୟବସ୍ତୁ ରହିଥାଏ, ବିଏ ଏମ୍ଏ ଆଦି ଦୁନିଆରେ କେତେ ନାମ ରହିଛି, କିନ୍ତୁ ଏଥିରେ ଗୋଟିଏ ନାମ ରହିଛି, ପାଠ ମଧ୍ୟ ଗୋଟିଏ ପଢ଼ାଯାଉଛି, ଏକମାତ୍ର ବାବା ହିଁ ଆସି ପଢ଼ାଉଛନ୍ତି। ତେଣୁ ବାବାଙ୍କୁ ବହୁତ ମନେ ପକାଇବାକୁ ହେବ, ଆମକୁ ବେହଦର ବାବା ପାଠ ପଢ଼ାଉଛନ୍ତି, ତାଙ୍କର ନାମ କ'ଣ? ତାଙ୍କର ନାମ ହେଉଛି ଶିବ। ଏମିତି ନୁହେଁ ଯେ ସେ ନାମ ରୂପରୁ ଭିନ୍ନ ଅଟନ୍ତି, ମନୁଷ୍ୟମାନଙ୍କର ନାମ ଶରୀର ଉପରେ ରଖାଯାଇଥାଏ, କହିବେ ଏହା ଅମୁକ ଶରୀର, ମନୁଷ୍ୟମାନଙ୍କ ଭଳି ଶିବ ବାବାଙ୍କର କୌଣସି ଶାରୀରିକ ନାମ ନାହିଁ, ମନୁଷ୍ୟମାନଙ୍କର ଶରୀର ଉପରେ ନାମ ଦିଆଯାଇଥାଏ। ଏକମାତ୍ର ନିରାକାର ପିତା ହିଁ ଅଟନ୍ତି ଯାହାଙ୍କର ନାମ ହେଉଛି ଶିବ। ସେ ଯେତେବେଳେ ପାଠ ପଢ଼ାଇବା ପାଇଁ ଆସୁଛନ୍ତି ସେତେବେଳେ ମଧ୍ୟ ତାଙ୍କର ନାମ ଶିବ ହିଁ ରହିଥାଏ। ଏହି ଶରୀର ତ ତାଙ୍କର ନୁହେଁ, ଭଗବାନ ହେଉଛନ୍ତି ଜଣେ, 10-12 ଜଣ ନାହାନ୍ତି, ସିଏ ହେଉଛନ୍ତି ଜଣେ, କିନ୍ତୁ ମନୁଷ୍ୟମାନେ ତାଙ୍କୁ 24 ଅବତାର ନେଉଛନ୍ତି ବୋଲି କହିଦେଉଛନ୍ତି। ବାବା କହୁଛନ୍ତି ମୋତେ ବହୁତ ଆଡ଼େ ବୁଲାଇଛନ୍ତି, ଅନେକ ନାମ ରୂପ ସହିତ ଯୋଡ଼ି ଦେଇଛନ୍ତି, ମୁଁ କୋଣେ ଅନୁକୋଣେ ଅଛି ବୋଲି କହୁଛନ୍ତି, ଯେମିତି ଭକ୍ତି ମାର୍ଗରେ ନିଜେ ଭ୍ରମିତ ହେଉଛନ୍ତି, ସେହିପରି ମୋତେ ମଧ୍ୟ ବିଭିନ୍ନ ନାମ ରୂପରେ ଯୋଡ଼ି ଦେଉଛନ୍ତି। ଡ୍ରାମାନୁସାରେ ତାଙ୍କର କଥା କହିବାର ଶୈଳୀ କେତେ ଶୀତଳ। ବାବା ବୁଝାଉଛନ୍ତି, ବାସ୍ତବରେ ସମସ୍ତେ ମୋର କେତେ ଅପକାର କରିଛନ୍ତି, କେତେ ଗ୍ଲାନି କରିଛନ୍ତି। ମନୁଷ୍ୟମାନେ କହୁଛନ୍ତି ଆମେ ନିଷ୍କାମ ସେବା କରୁଛୁ, କିନ୍ତୁ ବାବା କହୁଛନ୍ତି ମୋ ବ୍ୟତୀତ କେହି ନିଷ୍କାମ ସେବା କରିପାରିବେ ନାହିଁ। ଯିଏ କିଛି ବି ସେବା କରିଥାଏ ତାକୁ ତାର ଫଳ ନିଶ୍ଚିତ ମିଳିଥାଏ। ଏବେ ତୁମକୁ ଫଳ ମିଳୁଛି, ଗାୟନ ଅଛି, ଭକ୍ତିର ଫଳ ଭଗବାନ ଦେବେ, କାହିଁକି ନା ଭଗବାନ ହେଉଛନ୍ତି ଜ୍ଞାନର ସାଗର। ଅଧାକଳ୍ପ ଭକ୍ତି ମାର୍ଗରେ ତୁମେ ବହୁତ କର୍ମକାଣ୍ଡ କରି କରି ଆସିଛ, ଏବେ ଏହି ଜ୍ଞାନକୁ କୁହାଯାଉଛି ପାଠ ପଢ଼ା। ଏହି ପାଠ ଥରେ ମାତ୍ର ପଢ଼ାଯାଉଛି ଏବଂ ଏକମାତ୍ର ବାବା ହିଁ ପଢ଼ାଉଛନ୍ତି। ବାବା ପୁରୁଷୋତ୍ତମ ସଙ୍ଗମ ଯୁଗରେ ଥରେ ମାତ୍ର ଆସି ତୁମକୁ ପୁରୁଷୋତ୍ତମ କରାଇ ଚାଲିଯାଉଛନ୍ତି। ଏହା ହେଉଛି ଜ୍ଞାନ ଏବଂ ତାହା ହେଉଛି ଭକ୍ତି। ଅଧା କଳ୍ପ ହେବ ତୁମେ ଭକ୍ତି କରି ଆସିଛ, ଏବେ ଯେଉଁମାନେ ଭକ୍ତି କରୁନାହାନ୍ତି ସେମାନଙ୍କ ମନରେ ସନ୍ଦେହ ରହୁଛି ଯେ ଜଣାନାହିଁ ଭକ୍ତି ନ କରିବା ଦ୍ୱାରା ଅମୁକର କ'ଣ ମୃତ୍ୟୁ ହୋଇଗଲା, ରୋଗ ହୋଇଗଲା, କିନ୍ତୁ ଏପରି କିଛି ହୁଏ ନାହିଁ। ବାବା କହୁଛନ୍ତି ପିଲାମାନେ ତୁମେ ମୋତେ ଆବାହନ କରି କରି ଆସିଛ ଯେ ଆପଣ ଆସି ପତିତମାନଙ୍କୁ ପାବନ କରାଇ ସମସ୍ତଙ୍କର ସଦ୍ଗତି କରାନ୍ତୁ, ତେଣୁ ମୁଁ ଏବେ ଆସିଛି। ଭକ୍ତି ଅଲଗା, ଜ୍ଞାନ ଅଲଗା। ଭକ୍ତି ଦ୍ୱାରା ଅଧାକଳ୍ପ ରାତି ହେଉଛି, ଜ୍ଞାନ ଦ୍ୱାରା ଅଧାକଳ୍ପ ଦିନ ହେଉଛି। ରାମ ରାଜ୍ୟ ଏବଂ ରାବଣ ରାଜ୍ୟ ଉଭୟ ବେହଦ ଅଟେ, ଉଭୟର ସମୟର ଅବଧି ସମାନ ଅଟେ। ବର୍ତ୍ତମାନ ସମୟରେ ମନୁଷ୍ୟମାନେ ଭୋଗୀ ହୋଇଥିବା କାରଣରୁ ଦୁନିଆର ବୃଦ୍ଧି ଅଧିକ ହୋଇଚାଲିଛି ଏବଂ ଆୟୁଷ କମି କମି ଯାଉଛି। ପୁଣି ବୃଦ୍ଧି ନହେବା ପାଇଁ ଅନେକ ଯୋଜନା କରୁଛନ୍ତି। ତୁମେ ପିଲାମାନେ ଜାଣିଛ ଏତେ ବଡ଼ ଦୁନିଆରେ ମନୁଷ୍ୟମାନଙ୍କର ସଂଖ୍ୟା କମ କରିବାର କାର୍ଯ୍ୟ ତ କେବଳ ବାବାଙ୍କର ଅଟେ। ବାବା କମ କରିବା ପାଇଁ ହିଁ ଆସୁଛନ୍ତି, ତାଙ୍କୁ ଡାକୁଛନ୍ତି ମଧ୍ୟ ବାବା ଆସି ଅଧର୍ମର ବିନାଶ କରନ୍ତୁ, ଅର୍ଥାତ୍ ସୃଷ୍ଟିର ଜନସଂଖ୍ୟାକୁ କମ କରନ୍ତୁ। ଦୁନିଆ ତ ଏକଥା ଜାଣେ ନାହିଁ ଯେ ବାବା କେତେ କମ କରିଦେଉଛନ୍ତି। ସେଠାରେ ବହୁତ ଅଳ୍ପ ସଂଖ୍ୟକ ମନୁଷ୍ୟ ରହିଥାନ୍ତି, ବାକି ସବୁ ଆତ୍ମାମାନେ ନିଜ ଘରକୁ ଚାଲିଯାଉଛନ୍ତି। ପୁଣି ଏହି ସୃଷ୍ଟିକୁ ଅଭିନୟ କରିବା ପାଇଁ କ୍ରମାନୁସାରେ ଆସୁଛନ୍ତି। ନାଟକର ଅଭିନୟ ଯେତେ ବିଳମ୍ବରେ ଥିବ ସେ ସେତେ ବିଳମ୍ବରେ ଘରୁ ଆସିବ, ନିଜର କର୍ମ ଧନ୍ଦା ସବୁ ଶେଷ କରି ବିଳମ୍ବରେ ଆସିଥାନ୍ତି। ଦୁନିଆର ନାଟକରେ ଅଭିନୟ କରୁଥିବା ଅଭିନେତାମାନେ ମଧ୍ୟ ନିଜ ନିଜର କର୍ମଧନ୍ଦା କରିଥାନ୍ତି, ପୁଣି ସମୟ ଅନୁସାରେ ଅଭିନୟ କରିବା ପାଇଁ ମଞ୍ଚକୁ ଆସିଯାଆନ୍ତି। ତୁମମାନଙ୍କର ମଧ୍ୟ ଏହିଭଳି ହେଉଛି, ଯାହାଙ୍କର ଅଭିନୟ ପଛରେ ହେଉଛି ସେ ପଛରେ ଆସନ୍ତି, ଆଉ ଯେଉଁମାନେ ପ୍ରଥମରୁ ପାଠ କରିଥାନ୍ତି ସେମାନେ ସତ୍ୟଯୁଗର ଆରମ୍ଭରେ ଆସିଥାନ୍ତି। ଯେଉଁମାନଙ୍କର ଶେଷ ସମୟରେ ଆସିବାର ଅଛି ସେମାନେ ଦେଖ ଏବେ ମଧ୍ୟ ଆସିବାରେ ଲାଗିଛନ୍ତି। ଶାଖା ପ୍ରଶାଖା ସବୁ ତ ଅନ୍ତିମ ସମୟ ପର୍ଯ୍ୟନ୍ତ ଆସିବାରେ ଲାଗିଥାନ୍ତି। ବର୍ତ୍ତମାନ ସମୟରେ ତୁମମାନଙ୍କୁ ଜ୍ଞାନର କଥା ବୁଝାଯାଉଛି ଏବଂ ତୁମେମାନେ ଅମୃତ ବେଳାରେ ଯେଉଁ ଯୁଗରେ ବସୁଛ ତାହା ହେଉଛି ଡ୍ରିଲ। ସେହି ସମୟରେ ଆତ୍ମାକୁ ନିଜର ପିତାଙ୍କୁ ମନେ ପକାଇବାକୁ ହେବ। ଯୁଗ ଶବ୍ଦକୁ ଛାଡ଼ିଦିଅ, ଏଥିରେ ହିଁ ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି, କହୁଛନ୍ତି ମୋର ଯୁଗ ଲାଗୁନାହିଁ। ବାବା କହୁଛନ୍ତି ଆରେ ତୁମେ ବାବାଙ୍କୁ ମନେ ପକାଇ ପାରୁନାହ, କ'ଣ ଏହା ଭଲ କଥା? ଯଦି ବାବାଙ୍କୁ ମନେ ପକାଇବ ନାହିଁ ତେବେ ପବିତ୍ର କିପରି ହେବ? ବାବା ହିଁ ହେଉଛନ୍ତି ପତିତ ପାବନ। ବାବା ଆସି ଡ୍ରାମାର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛନ୍ତି। ଏହା ଭିନ୍ନ ଭିନ୍ନ ଧର୍ମର ଏବଂ ଭିନ୍ନ ଭିନ୍ନ ମନୁଷ୍ୟଙ୍କର ବୃକ୍ଷ ଅଟେ। ସାରା ସୃଷ୍ଟିରେ ଯେତେ ବି ମନୁଷ୍ୟ ଅଛନ୍ତି ସେମାନେ ସମସ୍ତେ ଅଭିନେତା ଅଟନ୍ତି। ସୃଷ୍ଟିରେ କେତେ ସଂଖ୍ୟାରେ ମନୁଷ୍ୟ ଅଛନ୍ତି ତାର ହିସାବ ବାହାର କରୁଛନ୍ତି। ବର୍ଷକୁ ଏତେ କୋଟି ଜନ୍ମ ହେଉଛନ୍ତି, ପୁଣି ରହିବାକୁ ଏତେ ଜାଗା ହିଁ କାହିଁ? ତେଣୁ ବାବା କହୁଛନ୍ତି ମୁଁ ଆସୁଛି ଜନସଂଖ୍ୟାକୁ ସୀମିତ କରିବା ପାଇଁ। ଯେତେବେଳେ ସବୁ ଆତ୍ମାମାନେ ଉପରୁ ଆସିଯାଆନ୍ତି ସେତେବେଳେ ଆମର ପରମଧାମ ଘର ଖାଲି ହୋଇଯାଉଛି। ବାକି ଯେଉଁମାନେ ବଳକା ରହିଯାଇଥିବେ ସେମାନେ ମଧ୍ୟ ଆସିବେ। ସୃଷ୍ଟିରେ ବି ବୃକ୍ଷ କେବେ ବି ଶୁଖିଯାଏ ନାହିଁ, ତାହା ସବୁବେଳେ ଚାଲୁ ରହିଥାଏ। ଶେଷରେ ଯେତେବେଳେ ସେଠାରେ କେହି ବି ରୁହନ୍ତି ନାହିଁ ସେତେବେଳେ ପୁଣି ସମସ୍ତେ ଫେରିଥାନ୍ତି। ନୂଆ ଦୁନିଆରେ ବହୁତ କମ୍ ସଂଖ୍ୟାରେ ଥିଲେ ଏବେ ଦେଖ ସଂଖ୍ୟା କେତେ ବଢ଼ିଯାଇଛି। ଶରୀର ତ ସମସ୍ତଙ୍କର ବଦଳି ଚାଲିଛି। ସେହିଭଳି ଜନ୍ମ ସେହିମାନେ ନେବେ ଯେଉଁଭଳି କଳ୍ପ କଳ୍ପ ନେଇଥାନ୍ତି। ଏ ସୃଷ୍ଟି ଚକ୍ର କିପରି ଚାଲୁଛି ତାହା ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ। ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ବୁଝୁଛନ୍ତି ଏହି ବେହଦର ନାଟକ କେତେ ବିଶାଳ, ଏହା କେତେ ବୁଝିବାର କଥା। ବେହଦର ବାବା ତ ହେଉଛନ୍ତି ଜ୍ଞାନର ସାଗର, ବାକି ଅନ୍ୟ ସମସ୍ତଙ୍କର ଜ୍ଞାନ ତ ସୀମିତ। ସେମାନେ ବେଦ ଶାସ୍ତ୍ର ଆଦି ରଚନା କରୁଛନ୍ତି, ଆଉ ଅଧିକ କିଛି ଲେଖିପାରିବେ ତାହା ତ ହୋଇପାରିବ ନାହିଁ। ତୁମେ ଜ୍ଞାନକୁ ଯଦି ଆରମ୍ଭରୁ ଲେଖିବ ତେବେ କେତେ ଲମ୍ବା ଚଉଡ଼ା ଗୀତା ହୋଇଥିବ। ଯଦି ସବୁ ଛପା ଯାଆନ୍ତା ତେବେ ଗୀତା ଘରଠାରୁ ମଧ୍ୟ ବଡ଼ ହୋଇଯାଆନ୍ତା। ସେଥିପାଇଁ କୁହାଯାଏ ସାଗରକୁ ଯଦି କାଳି କରିବ, ପୁଣି ଏ କଥା ମଧ୍ୟ କୁହାଯାଉଛି ଯେ ଚଢ଼େଇମାନେ ସାଗରକୁ ଗ୍ରାସ କରିଦେଲେ। ବାସ୍ତବରେ ଏହା ତୁମମାନଙ୍କର ହିଁ ଦୃଷ୍ଟାନ୍ତ ଅଟେ। ତୁମେମାନେ ହେଉଛ ଚଢ଼େଇ ଯିଏକି ସାରା ଜ୍ଞାନର ସାଗରକୁ ଗ୍ରାସ କରୁଛ। ତୁମେମାନେ ଏବେ ବ୍ରାହ୍ମଣ ହୋଇଛ, ତୁମକୁ ଏବେ ଜ୍ଞାନ ମିଳୁଛି। ଜ୍ଞାନ ଆଧାରରେ ତୁମେ ସବୁକିଛି ଜାଣିଯାଉଛ। କଳ୍ପ କଳ୍ପ ତୁମେ ଏଠାରେ ପାଠ ପଢ଼ୁଛ, ଏଥିରେ କିଛି କମ୍ ବେଶୀ ଦରକାର ନାହିଁ। ଯେ ଯେତିକି ପୁରୁଷାର୍ଥ କରୁଛନ୍ତି ତାଙ୍କର ସେତିକି ପ୍ରାରବ୍ଧ ଜମା ହେଉଛି। ତୁମେ ପ୍ରତ୍ୟେକ ନିଜକୁ ଜାଣିପାରିବ ଯେ ମୁଁ କେତେ ପୁରୁଷାର୍ଥ କରୁଛି ଏବଂ କେତେ ପଦ ପ୍ରାପ୍ତ କରିବାର ଯୋଗ୍ୟ ହୋଇଛି। ସ୍କୁଲରେ ମଧ୍ୟ କ୍ରମାନୁସାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। ଏଠାରେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଉଭୟ ହେଉଛନ୍ତି। ଯେଉଁମାନେ ଫେଲ୍ ହୋଇଯାଉଛନ୍ତି ସେମାନେ ଚନ୍ଦ୍ରବଂଶୀ ହେଉଛନ୍ତି। ଦୁନିଆରେ କେହି ଜାଣିନାହାନ୍ତି ଯେ ରାମଙ୍କୁ ଧନୁ ତୀର କାହିଁକି ଦିଆଯାଇଛି। ଲଢ଼େଇ ଝଗଡ଼ାର ଇତିହାସ ଲେଖିଦେଇଛନ୍ତି। ବାସ୍ତବରେ ବର୍ତ୍ତମାନ ହିଁ ହେଉଛି ମାରପିଟର ସମୟ। ତୁମେ ଜାଣିଛ ଯେ ଯେପରି କର୍ମ କରିଥାନ୍ତି ସେପରି ଫଳ ପାଇଥାନ୍ତି। ଯେପରି କେହି ଯଦି ଡାକ୍ତରଖାନା ତିଆରି କରୁଛନ୍ତି ତେବେ ପରଜନ୍ମରେ ତାଙ୍କର ଆୟୁଷ ବଡ଼ ହୋଇଥାଏ ଏବଂ ସିଏ ସ୍ୱାସ୍ଥ୍ୟବାନ ହୋଇଥାନ୍ତି। କେହି ଯଦି ଧର୍ମଶାଳା ବା ସ୍କୁଲ ଖୋଲୁଛନ୍ତି ତେବେ ତାଙ୍କୁ ଅଧାକଳ୍ପ ସୁଖ ମିଳିଥାଏ। ଏଠାକୁ ପିଲାମାନେ ଯେତେବେଳେ ଆସୁଛନ୍ତି ବାବା ସେମାନଙ୍କୁ ପଚାରୁଛନ୍ତି ତୁମର କେତୋଟି ସନ୍ତାନ, ତେବେ କହୁଛନ୍ତି ଆମର ତିନୋଟି ଲୌକିକ ସନ୍ତାନ ଏବଂ ଆଉ ଜଣେ ଶିବ ବାବା, କାହିଁକି ନା ସେ ସମ୍ପତ୍ତି ଦେଉଛନ୍ତି ଏବଂ ନେଉଛନ୍ତି ମଧ୍ୟ, ତାର ହିସାବ ଅଛି। ତେବେ ସିଏ ତ କିଛି ନିଅନ୍ତି ନାହିଁ, ସିଏ ତ ଦାତା ଅଟନ୍ତି। ତାଙ୍କୁ ତୁମେ ଚାଉଳ ମୁଠାଏ ଦେଇ ମହଲ ନେଇଯାଉଛ, ସେଥିପାଇଁ ସେ ଭୋଳାନାଥ ଅଟନ୍ତି। ପତିତ ପାବନ ଜ୍ଞାନ ସାଗର ଅଟନ୍ତି। ଏବେ ବାବା କହୁଛନ୍ତି, ଏତେ ସବୁ ଯେଉଁ ଭକ୍ତିର ଶାସ୍ତ୍ର ରହିଛି, ମୁଁ ସେଗୁଡ଼ିକର ସାର ବୁଝାଉଛି। ଭକ୍ତିର ଫଳ ତ ଅଧାକଳ୍ପ ପର୍ଯ୍ୟନ୍ତ ମିଳିଥାଏ। ସନ୍ନ୍ୟାସୀମାନେ କହୁଛନ୍ତି, ଏହି ଦୁନିଆର ସୁଖ କାହାକ ବିଷ୍ଠା ସହ ସମାନ। ସେଥିପାଇଁ ସେମାନେ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ ଚାଲିଯାଆନ୍ତି। କହୁଛନ୍ତି, ଆମକୁ ସ୍ୱର୍ଗର ସୁଖ ଦରକାର ନାହିଁ, ଯାହାଦ୍ୱାରା କି ପୁଣି ନରକକୁ ଆସିବାକୁ ପଡ଼ିବ। ଆମକୁ ମୋକ୍ଷ ଦରକାର, କିନ୍ତୁ ଏହା ମନେ ରଖ, ଏହା ହେଉଛି ବେହଦର ନାଟକ। ଏହି ନାଟକରୁ ଗୋଟିଏ ମଧ୍ୟ ଆତ୍ମା ବର୍ତ୍ତି ଯାଇପାରିବ ନାହିଁ, ଏହା ପୂର୍ବ ପ୍ରସ୍ତୁତ ନାଟକ ଅଟେ। ସେଥିପାଇଁ ଗାୟନ କରୁଛନ୍ତି ବନେଇ ବନାଇ ବନ ରହି, କିନ୍ତୁ ଭକ୍ତି ମାର୍ଗରେ ଚିନ୍ତା କରିବାକୁ ପଡ଼ିଥାଏ। ତୁମେ ଯାହା କିଛି ଅତିକ୍ରମ କରି ଆସିଛ ତାହା ପୁଣି ହେବ, 84 ଜନ୍ମର ଚକ୍ର ତୁମେ ହିଁ ଲଗାଉଛ, ଏହା କେବେ ବି ବନ୍ଦ ହୁଏ ନାହିଁ, ପୂର୍ବ ପ୍ରସ୍ତୁତ ଅଟେ। ତେବେ ଏଥିରେ ତୁମେ ନିଜର ପୁରୁଷାର୍ଥକୁ କିପରି କାଟିଦେଇପାରିବ, ତୁମେ କେବଳ କହିଦେଲେ ସେଥିରୁ ବାହାରି ପାରିବ ନାହିଁ। ମୋକ୍ଷ ପ୍ରାପ୍ତ କରିବା, ଜ୍ୟୋତିରେ ସମାହିତ ହୋଇଯିବା, ବ୍ରହ୍ମରେ ଲୀନ ହେବା, ଏହା ଗୋଟିଏ କଥା। ଦୁନିଆରେ ଅନେକ ମତ ରହିଛି, ଅନେକ ଧର୍ମ ରହିଛି, ପୁଣି କହିଦେଉଛନ୍ତି ତୁମର ଗତି ମତ ତୁମେ ହିଁ ଜାଣ, ତୁମକୁ ଶ୍ରୀମତ ଆଧାରରେ ସଦଗତି ମିଳୁଛି, ତାହା ମଧ୍ୟ ତୁମେ ହିଁ ଜାଣୁଛ। ତୁମେ କହୁଛ, ଆପଣ ଯେତେବେଳେ ଆସିବେ ସେତେବେଳେ ଆମେ ନିଜକୁ ମଧ୍ୟ ଜାଣିଯିବୁ ଏବଂ ପବିତ୍ର ରହିବୁ, ପାଠ ପଢ଼ି ସଦ୍ଗତି ପ୍ରାପ୍ତ କରିବୁ। ପୁଣି ଯେତେବେଳେ ସଦ୍ଗତି ହୋଇଯାଉଛି, ତାପରେ ଆଉ କେହି ତାକୁ ହିଁ କେହି ଡାକୁ ହିଁ ନାହାନ୍ତି। ବର୍ତ୍ତମାନ ସମସ୍ତଙ୍କ ଉପରେ ଦୁଃଖର ପାହାଡ଼ ଖସିବାକୁ ଯାଉଛି, ରକ୍ତର ହୋଲି ଖେଳ ବି ଦେଖାଉଛନ୍ତି ଏବଂ ଗୋବର୍ଦ୍ଧନ ପର୍ବତକୁ ଆଙ୍ଗୁଳିରେ ଉଠାଇବାର ବି ଦେଖାଉଛନ୍ତି। ତେବେ ତୁମେ ଏହାର ବାସ୍ତବ ଅର୍ଥକୁ ଜାଣିଛ, ତୁମେ ଅଳ୍ପ କେତେକ ସନ୍ତାନମାନେ ହିଁ ଏହି ଦୁଃଖର ପାହାଡ଼କୁ ହଟାଉଛ, ଦୁଃଖକୁ ବି ସହନ କରୁଛ। ତୁମକୁ ଏହି ବଶୀକରଣ ମନ୍ତ୍ରକୁ ସମସ୍ତଙ୍କୁ ଦେବାକୁ ହେବ। କହୁଛନ୍ତି ତୁଳସୀ ଦାସ ଚନ୍ଦନ ଘିସେ। ତେବେ ରାଜତ୍ୱର ତିଳକ ତ ତୁମକୁ ନିଜ ନିଜର ପରିଶ୍ରମ ଅନୁସାରେ ମିଳୁଛି। ତୁମେ ରାଜତ୍ୱ ପ୍ରାପ୍ତ କରିବା ପାଇଁ ପାଠ ପଢ଼ୁଛ, ଏହି ରାଜଯୁଗର ପାଠ ଦ୍ୱାରା ତୁମକୁ ରାଜତ୍ୱ ମିଳୁଛି ଏବଂ ତାହା ମଧ୍ୟ ଏକମାତ୍ର ବାବା ହିଁ ପଢ଼ାଉଛନ୍ତି। ଏବେ ତୁମେ ଘରେ ବସିଛ, ଏହା କୌଣସି ରାଜଦରବାର ନୁହେଁ। ରାଜଦରବାର ତାକୁ କୁହାଯାଏ ଯେଉଁଠାରେ ରାଜା ମହାରାଜାମାନେ ମିଳିତ ହୋଇଥାନ୍ତି, ଏହା ହେଉଛି ପାଠଶାଳା। ବୁଝାଯାଉଛି କି କୌଣସି ବ୍ରାହ୍ମଣୀ ଏଠାକୁ ଭିକାରୀମାନଙ୍କୁ ନେଇ ଆସିପାରିବେ ନାହିଁ, ପତିତ ଆସିଲେ ବାୟୁମଣ୍ଡଳକୁ ଖରାପ କରିଦେବେ, ସେଥିପାଇଁ ଅନୁମତି ଦିଆଯାଏ ନାହିଁ। ଯେତେବେଳେ ସେମାନେ ପବିତ୍ର ହେବେ ତେବେ ଯାଇ ଅନୁମତି ମିଳିବ। ଏବେ କାହାକୁ କାହାକୁ ଅନୁମତି ଦେବାକୁ ପଡ଼ୁଛି? ଯଦି ଏଠାକୁ ଯାଇ ପତିତ ହେବେ ତେବେ ତାଙ୍କର କିଛି ଧାରଣା ହେବ ନାହିଁ। ତେବେ ଏହା ହେଲା ନିଜକୁ ନିଜେ ଅଭିଶପ୍ତ କରିବା, ବିକାର ହେଉଛି ହିଁ ରାବଣର ମତ। ତେବେ ରାମଙ୍କର ମତକୁ ଛାଡ଼ି ରାବଣ ମତରେ ଚାଲିବା ଦ୍ୱାରା ବିକାରୀ ହୋଇ ପଥର ବୁଦ୍ଧି ହୋଇଯାଉଛନ୍ତି। ଏମିତି ତ ଗରୁଡ଼ ପୁରାଣରେ ବହୁତ ଅତିରଞ୍ଜିତ କରି ଲେଖିଦେଇଛନ୍ତି। ବାବା କହୁଛନ୍ତି, ମନୁଷ୍ୟ ମନୁଷ୍ୟ ହିଁ ହୁଏ, ପଶୁପକ୍ଷୀ ଆଦି ହୁଏ ନାହିଁ। ପାଠପଢ଼ାରେ କୌଣସି ଅନ୍ଧଶ୍ରଦ୍ଧାର କଥା ନଥାଏ। ତୁମର ଏହା ହେଉଛି ପାଠପଢ଼ା। ବିଦ୍ୟାର୍ଥୀ ପାଠ ପଢ଼ି ଉତ୍ତୀର୍ଣ୍ଣ ହୋଇ ରୋଜଗାର କରନ୍ତି ନା? ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ବଶୀକରଣ ମନ୍ତ୍ର ସମସ୍ତଙ୍କୁ ଦେବାକୁ ହେବ। ପାଠ ପଢ଼ାର ପରିଶ୍ରମ ଦ୍ୱାରା ରାଜ୍ୟ ଭାଗ୍ୟର ତିଳକ ନେବାକୁ ହେବ। ଏହିସବୁ ଦୁଃଖର ପାହାଡ଼କୁ ହଟାଇବାରେ ନିଜର ସହଯୋଗର ଆଙ୍ଗୁଳି ଦେବାକୁ ହେବ। ଦୁଇ ନମ୍ବର, ସଙ୍ଗମ ଯୁଗରେ ପୁରୁଷୋତ୍ତମ ହେବାର ପୁରୁଷାର୍ଥ କରିବାକୁ ହେବ। ବାବାଙ୍କୁ ମନେ ପକାଇବାର ଡ୍ରିଲ୍ କରିବାକୁ ହେବ। ବାକି ଯୁଗ ଯୁଗ କହି ଦ୍ୱନ୍ଦ୍ୱରେ ପଡ଼ିବାର ନାହିଁ। ବରଦାନ ସେବା କ୍ଷେତ୍ରରେ ବିଘ୍ନକୁ ଉନ୍ନତିର ସିଢ଼ି ମନେ କରି ଆଗକୁ ଆଗକୁ ବଢ଼ି ଚାଲିଥିବା ନିର୍ବିଘ୍ନ ଏବଂ ସଚ୍ଚା ସେବାଧାରୀ ଭବ। ସେବା ବ୍ରାହ୍ମଣ ଜୀବନକୁ ସଦାକାଳ ପାଇଁ ନିର୍ବିଘ୍ନ କରିବାର ଆଧାର ମଧ୍ୟ ଅଟେ ଏବଂ ସେବାରେ ହିଁ ବିଘ୍ନ ରୂପକ ପରୀକ୍ଷା ଅଧିକ ଆସିଥାଏ। ତେବେ ନିର୍ବିଘ୍ନ ସେବାଧାରୀକୁ ସଚ୍ଚା ସେବାଧାରୀ କୁହାଯାଏ। ସେବାରେ ବିଘ୍ନ ଆସିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ବିଘ୍ନ ନିଶ୍ଚିତ ଆସିବ ଏବଂ ଆସିବାରେ ଲାଗିଥିବ, କାରଣ ଏହିସବୁ ବିଘ୍ନ ବା ପରୀକ୍ଷା ତୁମମାନଙ୍କୁ ଅନୁଭବୀ କରିଥାଏ। ତେଣୁ ଏହାକୁ ବିଘ୍ନ ମନେ ନ କରି ଯଦି ଭାବିବ ମୋର ଅନୁଭବର ଉନ୍ନତି ହେଉଛି ଏବଂ ଏହିଭଳି ଦୃଷ୍ଟିରେ ଦେଖିବ, ତେବେ ବିଘ୍ନ ମଧ୍ୟ ଉନ୍ନତିର ସିଢ଼ି ଅନୁଭବ ହେବ ଏବଂ ତୁମେମାନେ ଆଗକୁ ଆଗକୁ ବଢ଼ି ଚାଲିବ। ସ୍ଲୋଗାନ, କେବେ ବି ବିଘ୍ନ ରୂପ ହୁଅ ନାହିଁ, ବିଘ୍ନ ବିନାଶକ ହୁଅ। ଓମ୍ ଶାନ୍ତି।